ମୋ ନାମ ହରପ୍ରିୟା ଗୌଡ଼, ମୁଁ ଜଣେ କିଶୋରୀ ବାଳିକା ଅଟେ। ୱାର୍ଡ ନମ୍ବର 49, ମୁଁ ଗୋଦାମ ସାହିରୁ କହୁଛି। ଆମର ପାଣି ସମସ୍ୟା ଉପରେ ମୁଁ କହିବାକୁ କିଛି ଚାହୁଁଛି। 9-10 ଆମର କମ୍ ସମୟ ପାଣି ଆସେ, ସେଇ ଲୋକମାନେ ରୋଜଗାର ପାଇଁ ପଳେଇଥାନ୍ତି, ପାଣି ତାଙ୍କୁ ଅସୁବିଧା ହୁଏ, ପାରନ୍ତି ନାହିଁ ପାଣି। ମୁଁ ବି ପାଣି ଲେଟ୍ରେ ଆସେ, ମୁଁ ସ୍କୁଲ ଯିବା ଲେଟ୍ ହେଇଯାଏ। ଆମ ଘର ପରିବାର 11 ଜଣ ଆମର ମେମ୍ବର, ସେ ଟଏଲେଟ୍ ଗଲେ ପାଣି ଅସୁବିଧା ହୁଏ, ପାଣି ମାନେ ପାଣି ଆମକୁ ଡରେ। କମ୍ ବ୍ୟବହାର କରିବାକୁ ଚାହେଁ, ଇଆଡ଼ୁ ଅଧିକ ବ୍ୟବହାର ହଉନି। ମୁଁ ଏତିକି କହି ମୋ କର୍ତ୍ତବ୍ୟ ଶେଷ କରୁଛି। ଧନ୍ୟବାଦ।